ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଦୁର୍ବଳ ନଦୀବନ୍ଧମାନଙ୍କର ସୁଦୃଢ଼ୀକରଣ କରାବାର ସହିତ ବନ୍ୟା ସମୟଥି ସଜାଗ ରହିକରି ଦରକାରୀ ପଦକ୍ଷେପ ନେବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ଗଲାକାଲି ଭୁବନେଶ୍ୱରର ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସଙ୍ଗେ ଏହି ମୌସୁମୀ ଋତୁଟି ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ବାବଦେ ସମୀକ୍ଷା କରିଥିଲେ। ଏହି ବୈଠକଟି ଜଳସମ୍ପଦ ବିଭାଗର ଭିନ୍ ଭିନ୍ ଯୋଜନା ଅଧୀନଥି ଚାଲୁଥିବା କାମମାନଙ୍କୁ ଧାରି ସମୟ ଭିତରେ ପୂରା କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ସେନ୍ତା ଭୋଟ୍ ବେଳେ ଦିଆଯାଇଥିବା ପ୍ରତିଶ୍ରତି ପାଳନ ଲାଗି ଚାରିଟା ବୈଷୟିକ କମିଟି ଗଠନ ଲାଗି ଭିଲ୍ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ସମୀକ୍ଷା ବୈଠକଟି ଉନ୍ନୟନ କମିଶନର ଆଉ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଉ ଅଲଗା ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଆଇବା କେନ୍ଦ୍ର ବଜେଟ୍ 2024-25 ଲାଗି ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନଙ୍କର ପରାମର୍ଶ ନେବାରକେ ନୂଆଦିଲ୍ଲୀନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଅଧ୍ୟକ୍ଷତାରେ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏଥିରେ ଯୋଗ ଦେଇକରି ରାଜ୍ୟର ଅର୍ଥନୀତି ଆଉ ବିକାଶ ପ୍ରସଙ୍ଗ ବାବଦ ସ୍ମାରକପତ୍ର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଦେଇଥିଲେ। ହେଲେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକେ ନେଇକରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ତାଙ୍କର ବକ୍ତବ୍ୟ ରଖିଥିଲେ। ସମ୍ଭଲପୁରଠାରେ 2 ନମ୍ବର ଏମ୍ସ ପ୍ରତିଷ୍ଠା ଲାଗି କେନ୍ଦ୍ର ବଜେଟ୍ଟି ଉପଯୁକ୍ତ ବ୍ୟବସ୍ଥା କରବାର ଆଉ ଜାତୀୟ ରାଜପଥ ସୁଭଦ୍ରା ଯୋଜନା ଜରିଏ ମହିଳାମାନଙ୍କର ସଶକ୍ତିକରଣ ଲାଗି କେନ୍ଦ୍ର ସରକାରଙ୍କର ଆଂଶିକ ସାହସ ଦେବାର ଲାଗି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଅନୁରୋଧ କରିଥିଲେ। ଆଘର ସରକାରଙ୍କର ଅମଲଥି ରାଜ୍ୟର ଭିନ୍ ଭିନ୍ ସରକାରୀ ନିଗମମାନଙ୍କେ ନିଯୁକ୍ତି ଦିଆଯାଇଥିବା ଅଧ୍ୟକ୍ଷମାନଙ୍କୁ ଅବ୍ୟାହତି ଦିଆଯାଇଛି। ଅଧ୍ୟକ୍ଷମାନଙ୍କର ଲାଗି ନିଗମମାନଙ୍କର ପରିଚାଳନାଥି କେନ୍ସି ଗୁଣାତ୍ମକ ଉନ୍ନତି ଦେଖା ନାହିଁ ଦେବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱନୁ ମୁକ୍ତ କରିଛନ୍ ବୋଲି ଗୋଟିଏ ବିଜ୍ଞପ୍ତିଥି କୁହାଯାଇଛି। ଇନ ଜନାଇ ଦିଆଯାଇପାରେ ଯେ ଆଘନୁ ଭିନ୍ ଭିନ୍ ବିଭାଗର ଉପଦେଷ୍ଟାମାନଙ୍କୁ ଭିଲ୍ ଦାୟିତ୍ୱନୁ ମୁକ୍ତ କରାଯାଇଛି। ଆଇଷ୍ଠାନୁ ବ୍ରହ୍ମଗିରିର ଶ୍ରୀ ଅଲାରନାଥ ପୀଠନ ଅଣସର ଦର୍ଶନ ମୂଲ ହେବା। 13 ଦିନ ଧରିକରି ମହାପ୍ରଭୁ ଚତୁର୍ଭୁଜ ନାରାୟଣ ରୂପଥି ଭକ୍ତମାନଙ୍କୁ ଦର୍ଶନ ଦେବେ। ଏଥିଲାଗି ପ୍ରଶାସନ ତରଫ ସବୁ ପ୍ରସ୍ତୁତି ଶେଷ ହୋଇଛି। ସେଡ଼େ ଶ୍ରୀକ୍ଷେତ୍ର ପୁରୀନ ଗଲାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଚତୁର୍ଦ୍ଧା ମୂର୍ତ୍ତି ହାତୀ ବେଶଥି ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଦେବସ୍ନାନ ପୂର୍ଣ୍ଣିମା ଲାଗି ଶ୍ରୀମନ୍ଦିର ସ୍ୱତନ୍ତ୍ର ନୀତିକାନ୍ତି ହୋଇଥିଲା। ଏହି ବେଶ ଦେଖବାର ଲାଗି ଭକ୍ତମାନଙ୍କର ବହୁତ ଭିଡ଼ ହୋଇଥିଲା। ଅଧାରାତି ବେଶ ଓଲାଗି ଉତରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା। ପହିଲା ସୁଦର୍ଶନ, ପଛେ ବଡ଼ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଆଉ ଶେଷେ ଶ୍ରୀଜଗନ୍ନାଥ ଗୁଟି ପଣ୍ଡିତି ଅଣସର ଘରେ ବିଜେ କରିଛନ୍। ରାଜ୍ୟର ସ୍କୁଲମାନଙ୍କେ ଗଣିତ ଶିକ୍ଷା ଉପରେ ଜୋର୍ ଦିଆଯିବା। ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫ ଏଥିଲାଗି ଭିନ୍ ଭିନ୍ ପଦକ୍ଷେପ ନିଆଯାଉଛେ। ଏହି ମାସର 26 ତାରିଖରୁ ଜୁଲାଇ 10 ତାରିଖ ତକ ବ୍ଲକସ୍ତରୀୟ ଶିକ୍ଷକ ତାଲିମ ଦିଆଯିବା। ଏସ୍ଆର୍ଜିମାନେ ଶିକ୍ଷକମାନଙ୍କୁ ତାଲିମ ଦେବେ। ପିଲାମାନେ ଆଇବା ଦିନେ କେନ୍ତା ଭିନ୍ ଭିନ୍ ପ୍ରବେଶିକା ଆଉ ପ୍ରତିଯୋଗିତାମୂଳକ ପରୀକ୍ଷାତି ଉନ୍ନତି କରବେ ସେଥିଲାଗି ସେମାନଙ୍କର ଜ୍ଞାନ ବଢ଼ାବାରକେ ପହିଲା ଶିକ୍ଷକମାନଙ୍କୁ ଦକ୍ଷ କରାଯାଉଛି। ବ୍ଲକସ୍ତରୀୟ ଶିକ୍ଷକମାନଙ୍କୁ ତାଲିମ ଦେବା ଲାଗି 56 ଜଣ ଏସ୍ଆର୍ଜିଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟର ସ୍କୁଲମାନଙ୍କେ 6 ନୁ 8 କ୍ଲାସର ପିଲାମାନେ ବେଗ୍ ନାଇଁ ଆନିକରି ସ୍କୁଲକେ ଆସିବେ ଆଉ ସ୍ୱତନ୍ତ୍ର କାର୍ଯ୍ୟକ୍ରମଟି ଭାଗ ନେବେ। ଫି ମାସେ ଧାରିଶ ତାରିଖଟି ଏନ୍ତା କାର୍ଯ୍ୟକ୍ରମ ଆୟୋଜନ କରାଯିବା। ଏ ବାବଦେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫ ଗୋଟିଏ କାର୍ଯ୍ୟଖସଡ଼ା ତିଆରି କରାଯାଇଛି। ପିଲାମାନଙ୍କର ସୃଜନଶୀଳତା ବଢ଼ାବାର ଲାଗି ଗପ ଶୁଣବାର ଆର୍ କହେବାର, ଏକାଧିକ ଭାଷାଥି ଦକ୍ଷତା ପ୍ରଦର୍ଶନ, ଯୁବ ଆଉ ପରିବେଶ କ୍ଲବ, ସୁରକ୍ଷା, ଆତ୍ମରକ୍ଷା, ଆମ ସଂସ୍କୃତି ଆମ ଖେଳନା, ବିଜ୍ଞାନ କ୍ଲବ ଆଉ ଗଣିତ କ୍ଲବ ବାଗି ବହୁତଟେ କାର୍ଯ୍ୟକ୍ରମ ଆୟୋଜନ କରାଯିବା। ନୂଆ ଜାତୀୟ ଶିକ୍ଷାନୀତି ଅନୁସାରେ ବିଦ୍ୟାର୍ଥୀଙ୍କର ଏହି ସୃଜନଶୀଳ କାର୍ଯ୍ୟକ୍ରମଟି ଜୋର୍ ଦିଆଯିବା। କାର୍ଯ୍ୟକ୍ରମମାନଙ୍କୁ ଭିନ୍ ଭିନ୍ ବିଭାଗଟି ଭାଗ କରାଯାଇକରି ଫି ମାସ ଅଲଗା ଅଲଗା ଦିନ ଧାରିଜ କରାଯିବା। ଶବ୍ଦ ନୃତ୍ୟ ଗୁରୁ ଭଗବାନ ସାହୁଙ୍କର 94 ନମ୍ବର ଜୟନ୍ତୀ ବରପାଲିନ ପାଳିତ ହୋଇଯାଇଛି। ସ୍କୃତି କମିଟି ସଭାପତି ଡାକ୍ତର ସୁବଳ ଚନ୍ଦ୍ର ମାଝୀଙ୍କର ସଭାପତିତ୍ୱତି ହୋଇଥିବା ଏହି ସଭାଟି ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ ଆଉ ଅଧ୍ୟାପିକା ପଦ୍ମିନୀ ଦାସ ଯୋଗ ଦେଇକରି ଗୁରୁ ଭଗବାନ ସାହୁଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପଦ୍ମଶ୍ରୀ ଭାଗବତ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ଆଜି ଆନ୍ତର୍ଜାତୀୟ ଅଲମ୍ପିକ୍ସ ଦିବସ। 1894 ଆଜିର ଦିନେ ଆନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ଗଠନ ହୋଇଥିଲା। 1948 ଫି ବଛର ଜୁନ୍ ମାସର 23 ତାରିଖକେ ଆନ୍ତର୍ଜାତୀୟ ଅଲମ୍ପିକ୍ସ ଦିବସ ଭାବେ ପାଳନ କରାଯାଉଛି। ଅନ୍ତରାଷ୍ଟ୍ରୀୟ ସ୍ତରଥି ଖେଲ୍କେ ତହଙ୍କବାର ସହିତ ରାଷ୍ଟ୍ର ଭିତରେ ବନ୍ଧୁତା ସ୍ଥାପନା କରବାରଟା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେ। ପୃଥିବୀର 205 ଦେଶ ଅଲମ୍ପିକ୍ସ ଦିବସନ ଦୌଡ଼ ଆୟୋଜନ କରସନ୍। ଏହି ବଛର ଅଲମ୍ପିକ୍ସ ଦିବସର ବାର୍ତ୍ତା ରହିଛି, ଚାଲ ଆଗ୍କେ ବଢ଼ମା ଆଉ ଉତ୍ସବ ପାଲମା। ରାଇଜେ ଆଇବା 25 ତାରିଖ ମଙ୍ଗଳବାର ଦିନ ଜବର ବର୍ଷା ହେବା। ମୌସୁମୀ ପ୍ରଭାବଥି ରାଜ୍ୟର ବହୁତଟେ ଇଲାକାନ ଭଲ ବର୍ଷା ହେବା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ଅନୁମାନ ଅନୁସାରେ ଆଇଜ୍ ଆର୍ ଆଇବା କାଲ୍ ରାଜ୍ୟର କେତେଟା ଜାଗାନ ବର୍ଷା ହେବା। ରାଜ୍ୟର ଉପକୂଳ ଆଉ ଭିତରିଆ ଇଲାକାର କେତେଟା ଜାଗାନ କମ୍ ନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ହେଲେ ମଙ୍ଗଳବାର ଦିନ ବର୍ଷା ବଢ଼ବା ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍। ଏଚ୍ନିର ଆଞ୍ଚଳିକ ଖବର ନ ଶେଷ ହେଲା। ଆରବେଳାର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।